ବୋଲ ଶ୍ରୀମନ୍ ସତ୍ୟନାରାୟଣଙ୍କ ପ୍ରୀତି ଅର୍ଥେ ସମ୍ପୂର୍ଣ୍ଣ ସାଗରେ ଆନନ୍ଦ ଏକ ବାର ହରି ହରି ବୋଲ ଝଙ୍କଡ଼ବାସିନୀ ମା ଶାରଦାଙ୍କ ପ୍ରୀତି ଅର୍ଥେ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ସତ୍ୟନାରାୟଣ ସମସ୍ତଙ୍କର ମନ ଭିତ ପୂରଣ କରନ୍ତୁ ବୋଲ ଆନନ୍ଦ ଏକ ବାର ହରି ହରି ବୋଲ ଗୁରୁ ବ୍ରହ୍ମା ଗୁରୁ ବିଷ୍ଣୁ ଗୁରୁଦେବ ମହେଶ୍ୱର ଗୁରୁ ସାକ୍ଷାତ ପରମ ବ୍ରହ୍ମ
ଧାରିଙ୍କିରେ ମନ ତ
ତେଷାନ୍ତ୍ରିକ ଚ ଧାରଣଂ ବାସାଲ ବାମ ଭାଗେଣ ତସ୍ୟ ରଖନ୍ତୁ ସର୍ବଦା। ମୋତେ ଯମୁନା ଯିବାକୁ ହେଲା ମନାଲୋ ମିତ କହନା ଆଗ ମିତ କହନା। ଡାକୁ ଅଛି ଅନେକ ଦୂରରେ ମୋ ଡାକ କି ମହାବାହୁ ବାଜେ ନା କର୍ଣ୍ଣରେ। ନୀଳାଚଳ ବିହାରୀ ହେ ସିନ୍ଧୁ କୂଳେ ରହି ବଧିର ହୋଇଲା କର୍ଣ୍ଣ କୁହ ଭାବ ଗ୍ରାହୀ। ଓଡ଼ିଶା ଜନଙ୍କୁ ଥରେ ଚାହ ଡୋଳା ପେଇ ଡାକନ୍ତି ବିପଦ ବେଳେ ଆକୁଳିତ ହୋଇ ଶୁଣିବେ ଧୀମନ୍ତ ବର୍ଗେ ଦେଇ ମନ କର୍ଣ୍ଣ ବିଷୟକୁ ଏବେ ଦିନ ବଳାଉଛି ମନ। ଯମୁନା ଯିବାକୁ ହେଲା ଶ୍ରଣିତ ନଗର ଈଶ ଆଜି ବିଚାର ଇ ମନେ ବିଚାର ଇ ମନେ ଭାତାର ସୃଷ୍ଟିକୁ ମାନନୀୟ ଶ୍ରୋତା ଶ୍ରୋତୃମଣ୍ଡଳୀ ଶ୍ରଣିତ କଟକର ଅଧୀଶ୍ୱର ଦନୁଜ ସମ୍ରାଟ ହିରଣ୍ୟକଶିପୁ ମନରେ ଭାବୁଛି ମୋର ଭାଇ ହିରଣାକ୍ଷ ବରୁଣ ରାଜା ସହିତ ସଂଗ୍ରାମ କରୁଛି। ଏବାରେ ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁର ବିଜୟୀ ହେବୁ। ସମଗ୍ର ଧାତାର ସୃଷ୍ଟି ଆମର ପଦାନତ ହେବ। ସ୍ୱର୍ଗ ମର୍ତ୍ତ୍ୟ ପାତାଳ ତ୍ରିପୁରରେ ଆମେ ଅଧିନାୟକତ୍ୱ କରିବୁ। ହିମନ୍ତ ମଣ୍ଡଳୀ ଲକ୍ଷ୍ୟ ଦେବେ ଆଜ୍ଞା ଠିକ ଏତିକି ବେଳେ ଯୁଦ୍ଧକ୍ଷେତ୍ରରୁ ସମ୍ବାଦ ନେଇ ଆସି ଦୂତ ଜଣକ ପହଞ୍ଚି ଯାଇଛି। ଡାକୁଛି ହେ ମଣିମା ଆଜିର ଯୁଦ୍ଧରେ ଆପଣଙ୍କର ଭାଇ ବୀର ହିରଣାକ୍ଷ କୁଚକ୍ରୀ ନାରାୟଣ ଦ୍ୱାରା ବିନାଶ ହେଲେ। শুনি হিরণাক্ষ বিনাশ ভয়ে গর্বী রাক্ষস অকালে পতিত হইলা ভাইর বিনাশ খবর পাইবা মাত্রে সতে যেপরি হিরণ্যকশিপু মুন্ডরে বজ্র পড়িলা থর থর গাত্র থরি ভাতৃবল নিত নান্য বল ভাই বল ঠারু আউ তো বড় বল না মো ভাই সহিত মু যদি সমর ক্ষেত্রকু যাইথান্তি তেবে এপরি অবস্থা ঘটি নথান্তা পণ্ডিত মণ্ডলী লক্ষ্য দেবে ক্রোধরে থর থর হেউছি রাক্ষস হিরণ্যকশিপু ঘূর্ণিত লোচন লোহিত রাক্ষস সাই পাইকঙ্কু কহে ঘপাই মার বিষ্ণু জপাই বিস্তারিত হেলা নয়ন দ্বয় ডাকিলা হে মোর সভাসদ মন্ডলী পাইক প্রজা আজি থারু মো রাজ্যরে কেহি সে কুচক্রী বিষ্ণুকু পূজা করি পারিবে নাহি যদি কাহাকু বিষ্ণু পূজা করুথিবার দেখিব তাকু জীবন্ত দগ্ধ করি মারিব মো আদেশর জিও অবমাননা করিব তাকু মু পৃথিবী পৃষ্ঠরু নিশ্চিহ্ন করি দেবি আজ্ঞা সারা রাজ্যের আদেশ নামা জারি করে ব্রহ্মাঙ্ক নিকটরে তপস্যা করা হিরণ্যকশিপু চালি গলা পিপাসা ক্ষুধা দি বরজি ব্রহ্মাঙ্কু সুমর ইক্র ব্যাদেশ দূর করি কঠোর তপস্যা করুছি হিরণ্যকশিপু এক পাদরে উভা হই হস্তকু ঊর্ধ্বকু টেকি কঠোর তপস্যার নিমগ্ন হয়েছি ইতিমধ্যে বিতি যাইছি অনেক দিন এবারে পণ্ডিত ব্রহ্মাঙ্কর আসন হেলা টলমল আসি দৈত্য সম্মুখে উপস্থিত হয়েছি ডাকুছন্তি বস্ত হিরণ্যকশিপু কাহিকি এপরি কঠোর তপস্যা করুছু কহ জোড় হস্ত হই হিরণ্যকশিপু ডাকুছি হে চতুর মুখ আপনক নিকটরে অধীন দাসবর প্রার্থনা করুছি ব্রহ্মা ডাকিলে হিরণ্যকশিপু কি বর মাগুছু মাগ মু তাহা অকুণ্ঠিত চিত্তরে প্রদান করিবি প্রতিশ্রুতে ব্রহ্মা কর সে ধনুজ ଚତୁର ମୁଖ ପୁରରେ ପଶୁ ପକ୍ଷୀ ଅସୁର ଦେବତା ନର କିନ୍ନର କାହାରି ହାତରେ ମୁଁ ମରିବି ନାହିଁ ପବନରେ ଉଡ଼ିବି ନାହିଁ ଜଳରେ ବୁଡ଼ିବି ନାହିଁ ଅଗ୍ନିରେ ପୋଡ଼ିବି ନାହିଁ ପିତାମହ ପଣ୍ଡିତେ ତଥାସ୍ତୁ କଲେ ଫେରି ଆସିଲା ଦୈତ୍ୟ ହିରଣ୍ୟକଶିପୁ ନିଜର ପ୍ରାସାଦରେ ପହଞ୍ଚି ପାରିଷଦ ମଣ୍ଡଳୀଙ୍କୁ ଡାକି ଆଦେଶ ଦେଲା ଆଦେଶିଲା ଯାଇ ବୁଲି ପୁରେ ପୁରେ ଶୈବ ଧର୍ମ କର ପ୍ରଚାର ନ ମାନିବ ଦେହୁ ଆଦେଶ ମୋହର ନ ମାନିବ ଦେହୁ ଆଦେଶ ମୋହର ବନ୍ଧୁଚ୍ୟୁତ କର ଚାଷୀର ବ୍ରହ୍ମାଙ୍କଠାରୁ ବର ପାଇ ଆସିବା ପରେ ପ୍ରଚଣ୍ଡ ଦୁର୍ଦ୍ଧାନ୍ତ ହୋଇ ଉଠିଲା ହିରଣ୍ୟକଶିପୁ ବିଷ୍ଣୁ ମନ୍ଦିର ମାନ ଭାଙ୍ଗିବା ସଙ୍ଗେ ସଙ୍ଗେ ବିଷ୍ଣୁ ନାମକୁ ଜପ କରୁଥିବା ଲୋକଙ୍କୁ ସହସ୍ତରେ ବଧ କଲା ଦନୁଜ ସମ୍ରାଟ ଭୟରେ ତ୍ରିଲୋକ ପଣ୍ଡିତେ ଥରହର ହେଲା ମିତ ଚାହା ଚାହାଲୋ ଲକ୍ଷ୍ୟ ଦେବେ ଗୁରୁ ଗୃହରେ ରହି ହିରଣ୍ୟକଶିପୁର ପୁତ୍ର ନାରାୟଣଙ୍କର ପରମ ଭକ୍ତ ପ୍ରହଲାଦ ଆଜ୍ଞା ବିଦ୍ୟା ଅଧ୍ୟୟନ କରୁଛି କୌଣସି ଥିରେ ମନ ନାହିଁ ବିଷ୍ଣୁ ପୂଜାରେ ଧ୍ୟାନରେ ରତ ପ୍ରହଲାଦ ଡାକୁଛି ହେ ଗୁରୁବର ମୁଁ ଆଉ କିଛି ପଢ଼ିବି ନାହିଁ ସର୍ବବିଦ୍ୟାର ଉର୍ଦ୍ଧ୍ୱରେ ଯେଉଁ ନାରାୟଣ ତାଙ୍କରି ବିଷୟରେ ମୋତେ ପାଠ ପଢ଼ା ଗୁରୁ ଦେଖିଲେ ଏ ପିଲାଟା ଯାହା କଲାଣି ମୋତେ ତ ସବଂଶେ ମରାଇବ ତେଣୁ ରାଜାଙ୍କ ନିକଟରେ ଜଣେଇଲେ ହେ ମଣିମା ତୁମ ପୁଅ ପାଠ ନ ପଢ଼ି ସଦାସର୍ବଦା ବିଷ୍ଣୁ ନାମକୁ ଜପ କରୁଛି ବିଷ୍ଣୁ ପୂଜା କରୁଛି ତେଣୁ ମୁଁ ତାକୁ ବିଦ୍ୟା ପଢ଼ାଇ ପାରିବି ନାହିଁ କର୍ଣ୍ଣେ ଗୁରୁ ବଚନ ଶୁଣି ରାକ୍ଷସ ଇନ ଶୁଣି ରାକ୍ଷସ ଶୁକ୍ରାଚାର୍ଯ୍ୟଙ୍କ ଠାରୁ ଏ କଥା ଶୁଣି କ୍ରୋଧାନ୍ୱିତ ହିରଣ୍ୟକଶିପୁ ଡାକିଲା ରେ ପ୍ରହ୍ଲାଦ, ଅଦୃଷ୍ଟ ତୋର ମନ୍ଦ, ମୋ ପୁତ୍ର ହୋଇ ତୁ ହରି ନାମ ଜପ କରୁଛୁ, ପୁତ୍ର ବୋଲି ମୁଁ କ୍ରୋଧ ରଖିବି ନାହିଁ, କ୍ରୋଧ ଡାକି ଅସୁରେ ଦୈତ୍ୟ ନିର୍ଦ୍ଦେଶ ଦେଲା, ଏହାକୁ ନେଇଯାଅ ସର୍ପ ଏବଂ ବ୍ୟାଘ୍ର ମୁଖରେ ଦେବ, ଯଦି ଏ ଦୁରାଚାର ଶିବ ଶିବ କହିବ ତେବେ ମୋ ନିକଟକୁ ଆଣିବ, ନତୁବା ତାକୁ ହାଣି ପକାଇବ, ପାଜିକୁ ହାଣ ହାଣ ଖଡ଼ଗ ହାଣ ସୈନ୍ୟମାନେ ପ୍ରହ୍ଲାଦକୁ ହାଣିବା ପାଇଁ ଖଡ଼ଗ ଧରି ଧାଇଁଲେ, କିଏ କହୁଛି ତା ଗଣ୍ଡିରୁ ମୁଣ୍ଡକୁ ଅଲଗା କରି ପକା ତ, ଆଉ କିଏ କହୁଛି ତା ହାତ ଗୋଡ଼କୁ ହାଣି ପକା, ସେଟା ଛୋଟ ପଟ ହୋଇ ମରିଯାଉ। ପଣ୍ଡିତ ମଣ୍ଡଳୀ ଲକ୍ଷ୍ୟ ଦେବେ, ହାତ ଗୋଡ଼କୁ ବାନ୍ଧି ପ୍ରହ୍ଲାଦକୁ ରାଜଦାଣ୍ଡରେ ଘୋଷାଡ଼ି ଘୋଷାଡ଼ି ନେଉଛନ୍ତି, ଗଡ଼ି ଯାଉଛି ଧାର ଧାର ଲୁହ ଭକ୍ତ ପ୍ରହ୍ଲାଦ ଆଖିରୁ, କାନ୍ଦି କାନ୍ଦି ଡାକୁଛି ହେ ଠାକୁରେ, ନିଷ୍ଠୁର ହୋଇଲ ସତେ ଆହେ ପ୍ରଭୁ ନାରାୟଣ, ନିଷ୍ଠୁର ହୋଇଲ ସତେ ଆହେ ପ୍ରଭୁ ନାରାୟଣ, ଦାସ ଠାରେ କିମ୍ପା ରତ୍ନାକର ଗୃହ ତବ। ପବିତ୍ର ପଦ୍ମା ଜୟ ଭବତେ ପୁରୁଷୋତ୍ତ ମାୟା ଆଭିରିବା ନୟନାହୃତ ମାନସାୟ ରଜ୍ୟେ ଯଦୁପତେ କରିଦଂ ଗୃହାଣ ମଣ୍ଡଳୀ ଲକ୍ଷ୍ୟ ଦେବେ ପ୍ରହଲ୍ଲାଦକୁ ରାକ୍ଷସ ମାନେ ଘୋଷାଡ଼ି ଘୋଷାଡ଼ି ନେଇ ଯାଉଛନ୍ତି। ଯିଏ ଦେଖୁଛି ବାଳକ ପ୍ରହଲ୍ଲାଦ ପାଇଁ ହୃଦୟ ତାର ବିଗଳିତ ହୋଇଯାଉଛି। ରାକ୍ଷସ ମାନେ ଆଜ୍ଞା କଲେ କ'ଣ? ଜଳନ୍ତା ଅଗ୍ନି କୁଣ୍ଡେ ନିକ୍ଷେପ କଲେ ପ୍ରହଲ୍ଲାଦକୁ ନିକ୍ଷେପ କଲେ। ପଣ୍ଡିତେ ଲକ୍ଷ୍ୟ ଦେବେ ଜଳୁଥିବା ଅନଳ ଆଜ୍ଞା ଲିଭିଗଲା। ରାକ୍ଷସ ମାନେ ଭୟଭୀତ ହୋଇ ରାଜସଭାରେ ଆସି ପହଞ୍ଚିଛନ୍ତି। ଡାକିଲେ ହେ ମଣିମା, ଯେତେ ଚେଷ୍ଟା କଲୁ ଏଡ଼େ ଟିକେ ମେଞ୍ଚଡ ଟୋକା ମଲା ନାହିଁ, ଅଗ୍ନିରେ ପୋଡ଼ିଲା ନାହିଁ, ଅସ୍ତ୍ରରେ ଛିଡ଼ିଲା ନାହିଁ, ବ୍ୟାଘ୍ର ସର୍ପାଜୀ କେହି ଗ୍ରାସ କଲେ ନାହିଁ। କି ମନ୍ତ୍ର ଜାଣେ କେ ଜାଣି, ଆପଣ ତାର ବିଚାର କରନ୍ତୁ। ଆଜ୍ଞା ମହାକ୍ରୋଧ ଘରେ ଧାଇଁଲା ରାକ୍ଷସ, ପାପିଷ୍ଟ ମରିବୁ ଆଜି ମୋ ଘରେ ପ୍ରଚଣ୍ଡ ବେଗରେ ପ୍ରଚଣ୍ଡ ବେଗରେ ଗଦା ପ୍ରହାରିଲା ଶିଶୁ ପ୍ରହଲ୍ଲାଦ ପୃଷ୍ଠ ଭାଗେ ଡାକେ ଦୁରାଚାର କହ କାହିଁ ଅଛି ହରିପରରେ। କରାଳ ମୂର୍ତ୍ତିକୁ ଧାରଣ କରି ଘାଇ ଯାଉଛି ହିରଣ୍ୟକଶିପୁ ପ୍ରହଲ୍ଲାଦ ନିକଟକୁ। ଡାକୁଛି ରେ ପାପିଷ୍ଟ ବାଳକ, ତୋ ହରି କେଉଁଠି ଅଛି ଦେଖା। ବିରାଟ କାୟ ଗଦାରେ ପ୍ରହଲ୍ଲାଦର ପୃଷ୍ଠ ଭାଗରେ ଖୁବ୍ ଜୋରରେ ବାଡ଼େଇଲା। ମନରେ ଭାବିଥିଲା ଏବାରେ ମେଞ୍ଚଡ ଟୋକାଟା ମରିଯିବ। ହରିପାଦରେ ଯେ ହୁମଗନ ମନୋନିବେଶ କରିଛି। ସାର ରାକ୍ଷସଟା ତାର ବା କ'ଣ କରିବ? ଯେତେବେଳେ ପଣ୍ଡିତେ ହିରଣ୍ୟକଶିପୁ ଦେଖିଲା ପ୍ରହଲ୍ଲାଦ ନ ମରିଲା, ଆଜ୍ଞା ପୁଣି କ'ଣ କଲା? ବୁଲାଇ ବୁଲାଇ ଫିଙ୍ଗିଲା ଉର୍ଦ୍ଧକୁ, ବୋଇଲା କଚାଡ଼ି ହୋଇ ମୋର ଘଟଣ ନ ହୋଇ କଚାରି ଉଭା ହେ ମୁଖର ଖଡ଼ଗ ଧରି ବୀର ଫପାଳି ଦେଲା ଉପରକୁ ଡାକିଲା ରେ ଦୁରାଚର ଏଥର ତୁ ଭୁବିରେ କଚାଡ଼ି ହୋଇ ମରେ ଶ୍ରୋତା ମଣ୍ଡଳୀ ଲକ୍ଷ୍ୟ ଦେବେ କଚାଡ଼ି ହୋଇ ମରିବା ପରିବର୍ତ୍ତେ ଶାନ୍ତ ସରଳ ଶିଶୁଟି ହିରଣ୍ୟକଶିପୁ ସମ୍ମୁଖରେ ଛିଡ଼ା ହେଲା ଏ ଘଟଣା ଦେଖି ରାକ୍ଷସ ଆଜ୍ଞା କଲା କଣ ଖଡ଼ଗ ଉଞ୍ଚାଇ ଧାଉଁଛି ହାଣିବା ଲାଗି ଡାକୁଛି ରେ ପ୍ରହଲ୍ଲାଦ ତୋତେ ଯେଉଁ ହରି ରଖୁଛି ସେହି ହରି କେଉଁଠି ଅଛି ମତେ ଦେଖା ଅତି ବି କଳେ କହେ ଡାକୁଛି ହେ ଜନକ ସେ ବିଷ୍ଣୁ ସର୍ବବ୍ୟାପକ ସବୁ ସ୍ଥାନରେ ଅଛନ୍ତି ତୁମ ହୃଦୟରେ ଅଛନ୍ତି ସମ୍ମୁଖରେ ଥିବା ସ୍ତମ୍ଭରେ ମଧ୍ୟ ଅଛନ୍ତି ଏସନ ବଚନ ସମଗଦା ହସ୍ତେ ଧରି ଆଜ୍ଞା ପିଟିଲା ସ୍ତମ୍ଭରେ ଅତି କ୍ରୋଧ ଭରେ ଚରାଚର ବିଶ୍ୱ ଯାଏ ଥରି ସ୍ତମ୍ଭ ମଧ୍ୟ ହରି ଧୀରେ ଆସନ୍ତି ଯେ ଅବତରି ହେ ସଜନ ମଣ୍ଡଳୀ ଲକ୍ଷ୍ୟ ଦେବେ ବଜ୍ର ସମ ଗଦାକୁ ନେଇ ସ୍ତମ୍ଭରେ ପିଟିଲା ହିରଣ୍ୟକଶିପୁ ପ୍ରଚଣ୍ଡ ଆଘାତରେ ସ୍ତମ୍ଭଟି ପଣ୍ଡିତେ ଦୁଇ ଫାଳ ହୋଇ ଫାଟିଗଲା ତନ୍ମଧ୍ୟରୁ ନୃସିଂହ ରୂପକୁ ଧାରଣ କରି ବାହାରିଲେ ପରମ ବ୍ରହ୍ମ ନାରାୟଣ ସିଂହ ବଦନ ନରସ ଶରୀର ଚତୁର୍ଦ୍ଧା ମୂର୍ତ୍ତି ପରମ ବ୍ରହ୍ମ ନାରାୟଣଙ୍କର ଚତୁର୍ଭୁଜରେ ଶୋଭା ପାଉଛି ଶଙ୍ଖଚକ୍ର ଗଦା ପଦ୍ମ ରାକ୍ଷସ ମନରେ ଚିନ୍ତା କରୁଛି ଏବାରେ ମୋର ମୃତ୍ୟୁ ସୁନିଶ୍ଚିତ ଭାବୁକ ମଣ୍ଡଳୀ ଲକ୍ଷ୍ୟ ଦେବେ ନାରାୟଣ ଆଜି କରୁଛନ୍ତି କଣ ଅଙ୍କେ ପକାଇ ଦୈତ୍ୟ ଶରୀର ନିଜର ଜାନୁ ଉପରେ ପକାଇ ନୃସିଂହ ସ୍ୱାମୀ ତୀକ୍ଷ୍ଣ ନଖରେ ତାର ହୃଦୟକୁ ବିଦାରଣ କଲେ। ପ୍ରାଣ ନାଟିକା ଉଡି ଚାଲିଗଲା, ଗୋବିନ୍ଦଙ୍କ ଅଙ୍ଗରେ ଲୀନ ହେଲା। ଆଉ ଶୁଣିଲେ ଗୁଣି କଜନ ଦେଇବାରେ ମନ କର୍ଣ୍ଣ ମହିମା ଭୟଙ୍କର ସେ ଆଖ୍ୟାନ ଯୁଗ ଯୁଗ ପାଇଁ ଭଗବାନ ନରସିଂହ ରୂପେ ବିଜ୍ୟମାନ ପାଆନ୍ତି ମର୍ତ୍ତ୍ୟ ଭୁବନ ଏହି ନରସିଂହ ନାରାୟଣ ଆଗେ ଅଧୀନ ମାଗେ ଶରଣ ଓଡ଼ିଶାବାସୀଙ୍କୁ ବାରେ ସରଣରକ୍ଷଣ ମହାବାହୁ ସମ୍ପୂର୍ଣ୍ଣ ସାଗରେ ସର୍ବେ ବୋଲନ୍ତୁ ଆନନ୍ଦ ଏକବାର ହରି ହରି ବୋଲ। ଇଏ ଭାରତ ମାତାର ଦୁଃଖ ଦୂର ହେ।